Annama Bhagavati Vasudevaya. Annama Bhagavati Vasudevaya. Annama Bhagavati Vasudevaya. Annama Bhagavati Vasudevaya. Seventh Canto, Chapter 14, Text 42.
ब्रह्मणराजन् कृष्णस्य जगदात्मनः अनन्तपादरजसा त्रिलोकीं दैवतं महानन्दस्य ब्रह्मणराजन् कृष्णस्य जगदात्मनः अनन्तपादरजसा त्रिलोकीं दैवतं महान्
शुक्र ओडियार्थ कहा जाऊँ युधिष्ठि महाराजंको नारदमुनि कहते हे प्रिय राजा युधिष्ठिर जो ब्राह्मण गण भगवान करो गौरव नाम गुण आदि समग्र पृथ्वी रे कीर्तन करने कार्य प्रचार करने कार्य नियुक्त अच्छा से माने भगवान को द्वारा मध्य पूजित होंगे जो भगवान की जगदात्मा से ब्राह्मण गण से मानकर प्रचार बा जुगु भगवान कर नाम गुण महिमा गान करिबा जुगु त्रिलोक को पवित्र करंती से मानकर पाद पद्म द्वारा त्रिलोक को पवित्र करंती मनुष्य ब्राह्मण राजन कृष्णस्य जगदात्मनः पुनन्त पाद रजसा त्रिलोकीं दैवतं महात् नारद मुनि महाजन साधु महाजन प्रामाणिक साधु महाजन हिसाबरी ई सिद्धांत कथा कहुचंती महाजन दे कहे से सत्य मानी ज्येष्ठ महाराज जिज्ञासार उत्तर दे शेष कथा कहते जे जो ब्राह्मण गण भगवान नाम गुण महिमा समग्र पृथ्वी रे प्रचार कार्य निजुक्त अच्छा से माने भगवान द्वारा पूजित होंगे से कहते जो भगवान जगदात्मा से भगवान द्वारा पूजित होंगे ସେମାନଙ୍କୁ ଭଗବାନ ନିଜ ଠାରୁ ଅଧିକ ଉନ୍ନତ ଆସନ ଦିଅନ୍ତି ଭଗବାନଙ୍କର ସେମାନେ ଅତି ପ୍ରିୟ ସେ ବ୍ରାହ୍ମଣଗଣ ସେମାନଙ୍କର ପ୍ରଚାର ଯୋଗୁଁ ସେମାନଙ୍କର ଯେଉଁ ପାଦ ରଜ ଦ୍ୱାରା ତ୍ରିଲୋକକୁ ପବିତ୍ର କରୁଛନ୍ତି ସେଥିପାଇଁ ସେମାନେ ଭଗବାନ କୃଷ୍ଣଙ୍କ ଦ୍ୱାରା ମଧ୍ୟ ପୂଜିତ ହେଉଛନ୍ତି ଏ ହେଉଛି ଗୁରୁତ୍ୱପୂର୍ଣ୍ଣ କଥା ଭଗବାନଙ୍କୁ ଯିଏ ଭଲ ପାଏ ହାର୍ଟ ଆଣ୍ଡ ସୋଲ୍ ତାର ହୃଦୟର ଅନ୍ତ ସ୍ଥଳରୁ ଭଗବାନଙ୍କୁ ଯିଏ ଭଲ ପାଏ କୃଷ୍ଣଙ୍କୁ ଯିଏ ଭଲ ପାଏ ଶୁଦ୍ଧ ପ୍ରେମର କଥା ଏଇଟା ତା ହେଉଛି ଶୁଦ୍ଧ ପ୍ରେମର କଥା ସେ ସମସ୍ତଙ୍କୁ ଭଲ ପାଇପାରିବ କାରଣ ସମସ୍ତେ ଭଗବାନଙ୍କ ଅଂଶ ବିଶେଷ ମୀମାଂସ ଜୀବଲୌକି ଜୀବଭୂତ ସନାତନ ଏ କଥା ଅଛି ଆମର ଶ୍ରୀମଦ୍ ଭଗବତ ଗୀତାରେ ଜୀବ ମାତ୍ର ଏଇ ଭଗବାନଙ୍କର ନିତ୍ୟ ସନାତନ ଅଂଶ ତେଣୁ ଏ ପ୍ରକାର କୃଷ୍ଣ ଚେତନଶୀଳ ବ୍ୟକ୍ତି ସେ ପ୍ରତ୍ୟେକ ଜୀବକୁ ଭଲ ପାଆନ୍ତି କୃଷ୍ଣଙ୍କୁ ଯିଏ ଭଲ ପାଇପାରିବେ ସମସ୍ତଙ୍କୁ ଭଲ ପାଇବେ କାରଣ ଏ କୃଷ୍ଣର ବସ୍ତୁ କୃଷ୍ଣର ବସ୍ତୁ ମୋର ପ୍ରିୟତମର ବସ୍ତୁ ଇଏ ତାଙ୍କୁ ଭଲ ନ ପାଇବେ କେମିତି ରାଗ ଦ୍ୱେଷ ତାଙ୍କଠାରେ ନଥାଏ ସେଥିପାଇଁ କୃଷ୍ଣ ଚେତନଶୀଳ ବୈଷ୍ଣବ ବା ବ୍ରାହ୍ମଣ ଯିଏ କୃଷ୍ଣଙ୍କୁ ଏ ପ୍ରକାର ଭାବରେ ଭଲ ପାଇଛନ୍ତି ସେ ପ୍ରତ୍ୟେକ ଜୀବକୁ ଭଲ ପାଉଛନ୍ତି ଦୁର୍ଦ୍ଦଶା ଯେତେବେଳେ ଏଠି ଭୌତିକ ଜଗତରେ ଦେଖନ୍ତି ବିଶେଷ କରି ମାନବକୁ ଇଏ ଶିକ୍ଷା ଯେ ଦିଆଯାଉଛି ଆଉ ମାନବ ଜନ୍ମ ସୁଦୁର୍ଲଭ ଦୁର୍ଲଭ ମାନୁଷ ଜନ୍ମ ତଦପି ଦୁର୍ବଂ ଅର୍ଥଦଙ୍ଗ ଏ କଥା କୁହାଯାଇଛି ଏ ବାରମ୍ବାର କୁହାହେଇଛି ଶ୍ରୀମଦ୍ ଭାଗବତରେ ମନୁଷ୍ୟ ଜନ୍ମ ସୁଦୁର୍ଲଭ ଆଉ ଅର୍ଥଦ ଅନିତ୍ୟ କିନ୍ତୁ ଅର୍ଥଦ ପରମାର୍ଥ ଲାଭ ହେବ ଏହି ଜନ୍ମରେ କୃଷ୍ଣ ପ୍ରାପ୍ତି ହେବ ଏହି ଜନ୍ମରେ ପରିପୂର୍ଣ୍ଣ ବସ୍ତୁଙ୍କୁ ଲାଭ କରିବ ଏହି ଜନ୍ମରେ ଏ ସୁଯୋଗ ମିଳିଛି ତେବେ ଯେଉଁ ମହାନ ମୂର୍ଖ ମାୟା ଖବଳିତ ହୋଇଛି ସ୍ୱରୁ ବିସ୍ମୃତ ହୋଇଛି ଭଗବତ ବିସ୍ମୃତ ହୋଇଛି ଦେହାତ୍ମ ବୁଦ୍ଧି ପ୍ରବଳ ହୋଇଛି ତାର ଦେହ ସର୍ବସ୍ୱ ହୋଇଯାଇଛି ଦେହକୁ ଆତ୍ମା ବୋଲି ଭାବୁଛି ଯଶ୍ୟାତ୍ମବୃଦ୍ଧି ଗୁଣପି ତ୍ରିଧାତୁକେ ଯାହା ଶ୍ରୀମଦ୍ ଭାଗବତଂ କହୁଛନ୍ତି, ଏ ଗୁଣପଟାକୁ ତ୍ରିଧାତୁରେ ପରିପୂରିତ ଗୁଣପଟାକୁ ଆତ୍ମବୃଦ୍ଧି କରୁଛି, ସୁଧି କଳତ୍ରାଦିଷୁ ଭୌମୈଦ୍ୟଧି ଦେହ ସ୍ୱର ସହିତ ସମ୍ପର୍କିତ ଭାର୍ଯ୍ୟା ପୁତ୍ର କନ୍ୟା ଭାଇ ବନ୍ଧୁ କୁଟୁମ୍ବ ଆତ୍ମ ସ୍ୱଜନ ଯିଏ ସବୁ ତାଙ୍କୁ ଆପଣାର କହୁଛି, ସ୍ୱର ସହିତ ସମ୍ବନ୍ଧିତ ନୁହନ୍ତି ପରବଲ କହୁଛି, ଆଉ ଯେଉଁ ଭୂମିରେ ଏହି ସ୍ୱରଟି ଜନ୍ମ ହୋଇଛି ତାକୁ ପୂଜ୍ୟ ବୋଲି କହୁଛି, କିନ୍ତୁ ସର୍ବାରାଧ୍ୟ ସର୍ବପୂଜ୍ୟ ଯେ କୃଷ୍ଣ ତଦ୍ପକ୍ଷେ ଅଧିକତର ପୂଜ୍ୟ ବୈଷ୍ଣବ ବ୍ରାହ୍ମଣ ତା କଥା ନା ତୁମେ କହୁଥିଲେ ସେ କଥା କହୁନି, ମନୁଷ୍ୟେଷୁ ଅଭିଜ୍ଞେଷୁ ସ ଏବ ମୁଖର ମାନ ସମାଜ ଯେଡ଼େ ବଡ଼ ଅଭିଜ୍ଞ ହୁଅନ୍ତୁ ନା କାହିଁକି ଭାଗବତ ତାଙ୍କୁ ମାନବ ପଦବାଚ୍ୟ କରୁନାହାନ୍ତି, ସ ଏବ ଗୋଖର ସେ ଗୋ ଗାଭୀ ଗର୍ଦ୍ଧବ ଶ୍ରେଣୀର ଅନ୍ତର୍ଗତ ବୋଲି କହୁଛନ୍ତି। ତେବେ ଯିଏ ପ୍ରକୃତିରେ ବ୍ରାହ୍ମଣ ବୈଷ୍ଣବ ଯେଙ୍କ ଯେ ପୂର୍ଣ୍ଣ କୃଷ୍ଣ ଚେତନାରେ ଅଛନ୍ତି, ସର୍ବତ୍ର କୃଷ୍ଣ ଦର୍ଶନ କରୁଛନ୍ତି, ଥାବର ଦଙ୍ଗମ ଦେଖି ନ ଦେଖି ତାର ମୂର୍ତ୍ତି ସର୍ବତ୍ର ହୋଇ ତାହା ଇଷ୍ଟଦେବ ସ୍ଫୁର୍ତ୍ତି ଏ କଥା ଯେ କହୁଛନ୍ତି, ସେ ସ୍ଥାବର ଜଙ୍ଗମ ଦେଖୁଛନ୍ତି କିନ୍ତୁ ତାଙ୍କର ମୂର୍ତ୍ତି ଦେଖୁନାହାନ୍ତି, ସର୍ବତ୍ର ଇଷ୍ଟ ସ୍ଫୁର୍ତ୍ତି ହେଉଛି। ଏ ପ୍ରକାର ବ୍ରାହ୍ମଣ ବା ବୈଷ୍ଣବ ସେ ସର୍ବଭୂତ ହିତେରତା ସମସ୍ତ ଜୀବ ଜଗତର ମଙ୍ଗଳ କରୁଛନ୍ତି, ବିଶେଷ କରି ମାନବ ଉନ୍ନତ ଚେତନା ସ୍ତରକୁ ଆସିଛି, ଦୁର୍ଲଭ ମାନବ ଜନ୍ମ ଲଭିଛି କିନ୍ତୁ କୃଷ୍ଣ ଭଜନ କରୁନି, ସେ ବଡ଼ ଦୁଃଖିତ ହେଉଛନ୍ତି। ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ କୃଷ୍ଣ ଭଜିନୁ ଦୁଃଖ କହିବୁ କାହାରେ, ଏଇ କଥା କୁହାଯାଉଛି, କୃଷ୍ଣ ଭଜନ କରୁନି କେଡ଼େ ବଡ଼ ଦୁଃଖୀ, ହରିହରି ବିଫଳେ ଜନ୍ମ ଗୁଆଇନ, ମନୁଷ୍ୟ ଜନ୍ମ ପାଇଁ ରାଧା କୃଷ୍ଣ ନା ଭଜିଆ ଜାଣିଆ ଶୁଣିଆ ବିଷ ଖାଇନ, ଏ କଥା ଆମର ବରାବର ଅଛି। ମଣିଷ ଜନ୍ମ ପାଇଲା ଦୁର୍ଲଭ ମାନବ ଜନ୍ମ, ଆହା ବିଫଳ ଜନ୍ମଟା ବିଫଳ କରିଦେଉଛି ହଉ, ତା ଜନ୍ମ ଅଧପାତି ଯାଏ, ଜନ୍ମଟା ଦୁର୍ଲଭ ମାନବ ଜନ୍ମ ପାଇଛି କୃଷ୍ଣ ଭଜନ କରୁନି, ଜାଣିଶୁଣିକି ବିଷ ଖାଉଛି, ସେ ଜାଣିଶୁଣିକି ବିଷ ଭକ୍ଷଣ କରୁଛି, ଇଏ ଦୁଃଖ, ଏଇଟା ଯେ ଦୁଃଖ, ଏ ଦୁଃଖଟା କିଭଳି ସାଧୁ ମହାଜନ ମାନେ ଏ ବ୍ରାହ୍ମଣ ବୈଷ୍ଣବ ମାନେ ପ୍ରକୃତ କ୍ୱାଲିଫାଏଡ଼୍ ବ୍ରାହ୍ମଣ ଯୋଗ୍ୟ ବ୍ରାହ୍ମଣ ଯିଏକି ବ୍ରହ୍ମବସ୍ତୁକୁ ଜାଣିଛନ୍ତି, ବିଶେଷ କରି ବ୍ରାହ୍ମଣ ବୈଷ୍ଣବ ବ୍ରାହ୍ମଣ, କାଲି ଆମେ ସେ କଥା କହୁଥିଲେ, ବ୍ରାହ୍ମଣ ତଥାକଥିତ ବ୍ରାହ୍ମଣ ବିଶେଷ କରି କଳିଯୁଗରେ ବ୍ରାହ୍ମଣ ନାହାନ୍ତି, କଳୁ ସର୍ବେ ଶୂଦ୍ର ସମ୍ଭବା, କଳିରେ ସବୁ ଶୂଦ୍ର, ତଥାକଥିତ ଜାତି ବ୍ରାହ୍ମଣ ଗୁଡ଼ାକ ପୂର୍ବଜନ୍ମର ରାକ୍ଷସ, ସେମାନେ ପ୍ରକୃତି ବ୍ରାହ୍ମଣ ପଦବାଚ୍ୟ ହେବେ ନା, ବ୍ରହ୍ମତତ୍ଵ ନ ଜାଣନ୍ତି, ବ୍ରହ୍ମସୂତ୍ରହୀଣ ଗର୍ବିତା, ବ୍ରହ୍ମବସ୍ତୁ ବ୍ରହ୍ମତତ୍ଵ ଜାଣନ୍ତି ନା, କେବଳ ବ୍ରହ୍ମସୂତ୍ର ପାଇଁ ଗର୍ବ ଅନୁଭବ କରନ୍ତି, ସେମାନେ ବ୍ରାହ୍ମଣ ନୁହନ୍ତି, ପ୍ରକୃତ କ୍ୱାଲିଫାଏଡ଼୍ ବ୍ରାହ୍ମଣ ଯୋଗ୍ୟ ବ୍ରାହ୍ମଣ କିଏ ଯେ ବ୍ରହ୍ମବସ୍ତୁଙ୍କୁ ଜାଣିଛନ୍ତି, ବ୍ରହ୍ମତତ୍ଵ ଜାଣିଛନ୍ତି, ବିଶେଷ କରି ପରମାର୍ଥିକ ଭକ୍ତିପଥକୁ ଆସିଛନ୍ତି, ବୈଷ୍ଣବ ହୋଇଛନ୍ତି, ସେମାନଙ୍କ କଥା କୁହାଯାଉଛି, ତାଇ ଲକ୍ଷ୍ୟ କରାଯାଉଛି। ମାଧବ ନିଜେ କହୁଛନ୍ତି କ୍ୱାଲିଫାଏଡ଼୍ ବ୍ରାହ୍ମଣ ଯୋଗ୍ୟ ବ୍ରାହ୍ମଣ ସେ ବୈଷ୍ଣବମାନଙ୍କୁ ଲକ୍ଷ୍ୟ କରୁଛନ୍ତି, ବୈଷ୍ଣବ ବ୍ରାହ୍ମଣ ଯାହାର ଏହି ଚେତନାରେ ପୂର୍ଣ୍ଣ ପ୍ରତିଷ୍ଠିତ ହୋଇଛନ୍ତି, କୃଷ୍ଣ ଚେତନାରେ ସର୍ବତ୍ର କୃଷ୍ଣ ଦର୍ଶନ କରୁଛନ୍ତି, ଏବଂ ବହିର୍ମୁଖ ଜୀବର ଦୁଃଖ ଦେଖିକିରି ହୃଦୟରେ ହୃଦୟ ବିଗଳିତ ହେଉଛି ତାଙ୍କର, ଯିଏ ସମସ୍ତଙ୍କୁ ଭଲ ପାଇଛନ୍ତି କୃଷ୍ଣର ବସ୍ତୁ ବୋଲି, ସେ ସମଗ୍ର ଜଗତରେ ସପ୍ରକାର ମୂଲ୍ୟ ଦେଇ କୃଷ୍ଣ ଚେତନା ପ୍ରକାଶ ପ୍ରଚାର କରନ୍ତି, ଭଗବାନ କୃଷ୍ଣଙ୍କ ନାମ ଗୁଣ ଗୌରବ କୀର୍ତ୍ତନ କରନ୍ତି, ଏ ଚେତନା ପ୍ରବେଶ କରୁ। ଶ୍ରୀମନ୍ ମହାପ୍ରଭୁ ଯାହା କହିଲେ ଯେ ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲା, ଯା ଜନ୍ମ ସାର୍ଥକ କରିକର ପର ଉପକାର, ମହାପ୍ରଭୁ ଯେ ପର ଉପକାର କଥାରେ କହିଲେ, ଭାରତ ମାନବ ଜନ୍ମ ସୁଦୁର୍ଲଭ, ଭାରତରେ ଯେମାନେ ମହିଛି ସେ ଆହୁରି ଅଧିକ ସ୍ୱୀକୃତି ପାଇଛି, ମହା ସୌଭାଗ୍ୟବାନ ସେ ଭାରତରେ ଜନ୍ମ ହୋଇଛି ମଣିଷ ହେଇକିରି, ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲା, ଯା ଜନ୍ମ ସାର୍ଥକ କରିକର ପର ଉପକାର, ତାହେଲେ ତୁମେ ଜନ୍ମ ସାର୍ଥକ କର, ମହାତ୍ୟ ଉପରେ ଇଏ କର୍ତ୍ତବ୍ୟ ଏ ଦାୟିତ୍ୱ ନ୍ୟସ୍ତ କରୁଛନ୍ତି ମହାପ୍ରଭୁ। ତୁମେ ଆଗ ଜନ୍ମ ସାର୍ଥକ କର ଭାରତୀୟ, ତାପରେ ପରୋପକାର କର। ଜନ୍ମ ସାର୍ଥକ ମାନେ ତୁମେ କୃଷ୍ଣ ଚେତନଶୀଳ ହୁଅ, କୃଷ୍ଣ ଭକ୍ତି ଯେଉଁଥିପାଇଁ ଜୀବନ ମାନବ ଜୀବନ ଉଦ୍ଦିଷ୍ଟ ସେ ପରମାର୍ଥ ଲାଭ କର, ସର୍ବତ୍ର କୃଷ୍ଣ ଦର୍ଶନ କର, କୃଷ୍ଣ ଭକ୍ତି ପରମାର୍ଥ ଯେ ପ୍ରେମ ଭକ୍ତି ଲାଭ କର, ଏବଂ ଏ କୃଷ୍ଣ ଚେତନା ଅନ୍ୟ ଯେଉଁମାନଙ୍କର ଏ ଚେତନା ନାହିଁ, ଯେଉଁ ମାନବମାନଙ୍କର ସେମାନଙ୍କ ମଧ୍ୟରେ ସମଗ୍ର ପୃଥିବୀରେ ଚତୁର୍ଲକ୍ଷାଣୀ ମାନବ ଅଛନ୍ତି ଆମର ଜାଗୁଛି, ଯେଉଁମାନଙ୍କ ମଧ୍ୟରେ ଚେତନା ପ୍ରବେଶ ନ କରିଛି ସେମାନଙ୍କ ଭିତରେ ଚେତନା ପ୍ରବେଶ କରା। ଏଇ ନାମଗୁଣ କୀର୍ତ୍ତନ ମହିମା ଦ୍ୱାରା ଗାନ କଲେ ପ୍ରଚାର କଲେ ହେବ, ଏଇ ଚେତନା ପ୍ରବିଷ୍ଟ ହେବ, ନଚେତ ଅନ୍ୟ ଉପାୟରେ କରିପାରିବ ନା। ସେଥିପାଇଁ ଯେପରି କରନ୍ତି ସେ ଭଗବାନଙ୍କ ଅତି ପ୍ରିୟ, ତାହା ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କୃଷ୍ଣ କହିଲେ, ନଚ ତସ୍ମା ମନୁଷ୍ୟ କଶ୍ଚିନ୍ ମେ ପ୍ରିୟ କୃତମ, ଏହାଠାରୁ ବଳି ପ୍ରିୟ ମୋର କେହି ନାହିଁ। ସେ ମୋତେ କେତେ ଭଲ ପାଉଛି, ମୋତେ ଭଲ ପାଉଥିବା ହେତୁ ଏଇ ନା ସମସ୍ତ ମୂଲ୍ୟ ଦେଇକରି ସମଗ୍ର ପୃଥିବୀରେ ମୋର ନାମ ଗୁଣ ମହିମା କୀର୍ତ୍ତନ ଚନ୍ୟ ମାନବ ଭିତରେ କୃଷ୍ଣ ଚେତନା ପ୍ରବେଶ କରୁଛି। ଏ ଯଦି ଭଲ ନ ପାଇପାରିବ କୃଷ୍ଣଙ୍କୁ, ଏ କଥା କେହି କରିପାରିବେ ନା, ଏ କଥା କରିପାରିବେ ନା କେହି। ଯାହା ଅନ୍ୟମାନେ କେତେକ ଅଛନ୍ତି ଢଙ୍ଗ ଢଙ୍ଗ କରନ୍ତି, ବାହାରକୁ ଦେଖିବା ପାଇଁ ଢଙ୍ଗ ବା ନିଜର ବାହାଦୁରୀ ଦେଖାଇବା ପାଇଁ, ଲାଭ ପୂଜା ପ୍ରତିଷ୍ଠା ପାଇବା ପାଇଁ ଏପରି ମଧ୍ୟ କେତେକ କରିପାରନ୍ତି, କିନ୍ତୁ ଭଗବାନ ଯେ ଅନ୍ତର୍ଯ୍ୟାମୀ, ଭଗବାନ ଯେ ହୃଦୟ ରହିଛନ୍ତି, ଭିତର କଥାଟା ଭଲ ରକମ ଜାଣୁଛନ୍ତି, ସେ କିନ୍ତୁ ଆକୁ ସ୍ୱୀକାର କରିବେ ନା ଯେ ଏଗୁଡ଼ାକ ମୋତେ ଭଲ ପାଉନାହାନ୍ତି ବା ମୋର ମୋତେ ଭଲ ପାଇଥିବା ଯୋଗୁଁ ଯେ ସମଗ୍ର ଜୀବ ଜଗତକୁ ଭଲ ପାଇ ବା ଏ ପ୍ରକାର ନାମ ଗୁଣ ମହିମା କୀର୍ତ୍ତନ ସ୍ଥାନ ନୁହେଁ, ସେମାନେ ତ ପ୍ରଚାର କରିପାରିବେ ନା। ଯାହା ବା କରନ୍ତି ସେମାନେ କୃଷ୍ଣ କଥା କହନ୍ତି, ଭାଗବତ କହନ୍ତି, ଭାଗବତ ବିକ୍ରୟୀ ହୁଅନ୍ତି ସେମାନେ, କୃଷ୍ଣଙ୍କୁ କଥାର ବିକ୍ରି କରନ୍ତି, ସେମାନେ ପଇସା ନେଇ ଜୀବିକା ଅର୍ଜନ କରନ୍ତି, ସେମାନେ ମହା ଅପରାଧୀ ପାପୀ, ସେମାନେ ମହା ଅପରାଧୀ ଆଉ ପାପୀ ବୋଲି କୁହାଯାଇଛି। କୃଷ୍ଣ କଥା ବିକ୍ରି କରାଯାଇ ନା, ସେ କୃଷ୍ଣ ବା ଭାଗବତ ତାହା ପଣ୍ୟଦ୍ରବ୍ୟ ନୁହେଁ, ତାହା ପଣ୍ୟଦ୍ରବ୍ୟ ନୁହେଁ ସେଟା କୁହାଯାଇଛି। ହରିର ନାମ ବିକ୍ରୟ କରିବ ଯେ ଶୁଦ୍ରାଣାଂ ସୁପକାରୀ ଚ ଯୋ ହରିର ନାମ ବିକ୍ରୟୀ ଯୋ ବିଦ୍ୟା ବିକ୍ରୟୀ ବିପ୍ର ବିଷହୀନ ଯଥୋରଗ। ବ୍ରହ୍ମ ବୈବର୍ତ୍ତ ପୁରାଣରେ ଏ କଥା କୁହାଯାଉଛି, ବିଷ୍ଣୁ ସେବାହୀନ ଶୂଦ୍ରମାନଙ୍କର ପାଚକ, ହରିନାମ ବିଦ୍ୟା ବିକ୍ରୟୀ ବିପ୍ର, ବିପ୍ର ନାମରେ ପରିଚିତ ହେଲେ ଶୁଦ୍ଧା ବିପ୍ରତ୍ୱରୁ ଭ୍ରଷ୍ଟ ଅଟନ୍ତି, ବିଷହୀନ ସର୍ପ ଯେପରି ବାହାରକୁ ସର୍ପାକୃତ ହୋଇ ଅନଭିଜ୍ଞ ଲୋକର ମିଥ୍ୟା ଭୀତି ଉତ୍ପାଦନ କରେ କିନ୍ତୁ ପ୍ରକୃତ ପକ୍ଷେ ଦଂଶନ ଦ୍ୱାରା ଲୋକର କୌଣସି ଅନିଷ୍ଟ କରିପାରେ ନା, ସେହିପରି ଏ ବିପ୍ରଗଣ ସେମାନଙ୍କର ଅନଭିଜ୍ଞ ମୂର୍ଖ ଶିଷ୍ୟର ଭୀତି ଉତ୍ପାଦନ କଲେ ସୁଦ୍ଧା ପ୍ରକୃତ ପକ୍ଷେ ଅଭିଜ୍ଞ ନିକଟରେ କିଛି ବାହାଦୁରୀ ଦେଖେଇ ପାରନ୍ତି ନା, ଏ କଥା ଅଛି ଆମର। ସେଥିପାଇଁ ସେମାନେ ଇ ଅପରାଧ ଅର୍ଜନ କରନ୍ତି ଯେ ବିଦ୍ୟା ବିକ୍ରୟ ହରିନାମ ବିକ୍ରୟୀ ଭାଗବତ ବିକ୍ରୟୀ ହେଉଛି, ପଣ୍ୟଦ୍ରବ୍ୟ ବାଗିଆ ଭାଗବତକୁ ବ୍ୟବହାର କରନ୍ତି, ଭାଗବତ ପଣ୍ୟଦ୍ରବ୍ୟ ବିଶେଷ ନୁହେଁ। ମୌନ ବ୍ରତ ଶ୍ରୁତ ତପ ଅଧ୍ୟୟନ ସ୍ୱଧର୍ମ ବ୍ୟାଖ୍ୟା ରହ ଜପ ସମାଧାୟ ଅବବର୍ଗ୍ୟା ପ୍ରାୟ ପରମ ପୁରୁଷତି ତୁ ଅଧିତେନ୍ଦ୍ରିୟାଣ ବାର୍ତ୍ତା ଭବନ୍ତ୍ୟତ ନ ବାତ୍ର ତୁ ଦାମ୍ଭିକାଣ। ସପ୍ତମ ସ୍କନ୍ଦ ଭାଗବତର ନବମ ଅଧ୍ୟାୟରେ କଥା କୁହାଯାଇଛି, ମୌନ ବ୍ରତ ପାଣ୍ଡିତ୍ୟ ତପସ୍ୟା ଅଧ୍ୟୟନ ସ୍ୱଧର୍ମ ଶାସ୍ତ୍ର ବ୍ୟାଖ୍ୟା ନିର୍ଜନ ବାସ ଜପ ସମାଧି ଏଇ ଦଶଟି ଅପବର୍ଗର ହେତୁ ବୋଲି ପ୍ରସିଦ୍ଧି ଅଛି, କିନ୍ତୁ ଏଗୁଡ଼ିକ ପ୍ରାୟ ଅଜିତେନ୍ଦ୍ରିୟ ଗୋଦା ସମାନଙ୍କର ଇନ୍ଦ୍ରିୟ ଭୋଗାର୍ଥେ ଜୀବିକା ନିର୍ବାହାର୍ଥେ ବ୍ୟବହୃତ ହୋଇଥାଏ। ତାତ୍ପର୍ଯ୍ୟ ହେଉଛି ଗ୍ରାମ୍ୟ କଥାରୁ ବିରତି ବ୍ରତ ପାଣ୍ଡିତ୍ୟ ଭାଗବତ ଆଦି ଶାସ୍ତ୍ର ବ୍ୟାଖ୍ୟା ପ୍ରଭୃତି ଦ୍ୱାରା ଗୋସ୍ୱାମୀଗଣ କୃଷ୍ଣେନ୍ଦ୍ରିୟ ପ୍ରୀତିବର୍ଦ୍ଧନ କରନ୍ତି, କୃଷ୍ଣେନ୍ଦ୍ରିୟ ତୋଷଣ କରନ୍ତି, ଏବଂ ଇନ୍ଦ୍ରପରାୟଣ ଗୋଦାସଗଣ ଏସବୁ ଦ୍ୱାରା ନିଜର ସେମାନଙ୍କର ଦେହ ସମ୍ପର୍କୀୟ ଭୋଗ୍ୟ ସ୍ତ୍ରୀ ପୁତ୍ରମାନଙ୍କର ଇନ୍ଦ୍ର ତର୍ପଣ କରିବାର ଚେଷ୍ଟା କରନ୍ତି। একাটা। তেণু ভগবান কৃষ্ণ অন্তর্যামী সূত্রে যা জগদাত্মন বলে কহালা জগতর আত্মা, সে অন্তর্যামী সূত্রে এসব কথা জানিপারছি প্রকৃতরে কে প্রকৃতির ব্রাহ্মণ কে প্রকৃতির বৈষ্ণব তা ভালো পাইকরি প্রীতি কৃষ্ণেন্দ্র প্রীতি বিধান কে করুছি ভগবান কৃষ্ণ নাম গুণ কীর্তন সমগ্র পৃথিবী করি সব প্রকার মূল্য দিয়ে সে প্রিয় ভগবান আগুড়া যেগুড়া গোদাস সেমানে এসব নিজেন্দ্র প্রীতি বিধান করতে নিজ দেহ সম্পর্কে ভোগ্য স্ত্রী পুত্র মানকে নিজতর্পণ পাই এগুড়া করতে সেমানে প্রিয় নুহতি ভগবান সেমানে অপরাধী সেমানে অপরাধী মন্ত্র ভাগবত ব্যবসায় শাস্ত্র বিজড়িত ন শিষ্যান অনুবদ্ধিত গ্রন্থান নইবা ভেষেদ বহুন ন ব্যাখ্যাম পর্যঞ্জিত নারম্ভা নারবেত কুচিত এই শ্রীমদ ভাগবত সপ্তম স্কন্দ ত্রয়োদশ অধ্যায়ে পূর্বাধ্যায় গলানি কুহাছে প্রলোভন দ্বারা বলপূর্বক অধিকারী ব্যক্তিকে শিষ্য রূপে গ্রহণ করিব না, শাস্ত্র ব্যাখ্যা দ্বারা জীবিকা নির্বাহ করিবে না, বহু গ্রন্থ অভ্যাস মহারম্ভা আদির উদ্যম পরিত্যাগ করিবে। এসব কথা আছে, এসব চেতাবনী আমি দিয়া যাইছি। সেই প্রকৃত পক্ষে যা ইনকনক্লুজন সিদ্ধান্ত শেষ কথা হচ্ছে এটা যে প্রকৃত পক্ষে যে ভগবানকে ভালো পাইবে, যে প্রকৃত সে হচ্ছে যোগ্য ব্রাহ্মণ বৈষ্ণব শুধু ভক্ত, সে কাম করিবে, সেই সমগ্র জগতরে ভগবানক নাম গুণ মহিমা কীর্তন করিবে সমস্ত মূল্য দেখবে এনি কষ্ট ভাষা সেমানে প্রিয়। আর এই গোদাস গুণ যে নিজেন্দ্রীয় প্রীতি বিধান পাই গোটা ব্যবহার করছেন সেমানে প্রিয় নুহতি, সে বৈষ্ণব গণ সে ব্রাহ্মণ গণ ভগবান পূজ্য পূজ্য যথাই তসমিন দিন তত্গ্রাহ্য সচ পূজ্য যথাই হম এই কথা আমি কালি কুচি তাই কথা আমার ভগবান নিজে কুমার সে ব্রাহ্মণ সে বৈষ্ণব মো পরি পূজ্য সজ পূজ্য যথাই হো মুপরি পূজ্য সে তদ্রু পূজ্য আসমি দেয় তত্গ্রাহ্য যা কিছু দান করব দ তাঁকু দিও এই ব্রাহ্মণকে এই বৈষ্ণব এবং সে যা কৃপা করে দেবে তাকে আনন্দের গ্রহণ কর এই কথা ভগবান কথা। বহু সাধু মহাজন ভক্ত আচার্য এই সমস্ত কথা স্বীকার করে দিয়েছেন মুকুন্দমালা স্তোত্রে অছি মজ্জন্মন ফলমিদম মধুকৈট ভারি মত প্রার্থনীয় মদন গ্রহ এসব তদ ভৃত্য ভৃত্য পরিচারক ভৃত্য 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 স্মৃত্য ইতিমাং স্মর লোকনাথ। রাজা কুলশেখরঙ্কর মুকুন্দমালা স্তোত্র এই কথা কুহাচ্ছে হে লোকনাথ হে মধুকৈট ভারি মোর জন্মর এহাই ফল এই মোর প্রার্থনা এবং এহাই আপনার অনুগ্রহ যে আপন মতে আপনার ভৃত্য বৈষ্ণবর দাসানুদাস সেই বৈষ্ণব দাসানুদাসর দাসানুদাস এবং বৈষ্ণব দাসানুদাস 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 বলে আপনার গ্রহণ করতে স্মরণ করতে স্থায়ী থাকবে এই প্রকার ঐকান্তিক কৃষ্ণ ভক্ত অতি দুর্লভ অতি দুর্লভ। কালে আমি সে কথা কৌতলে চৈতন্য চরিতামৃতরে মধ্যে শ্রীল কবিরাজ গোস্বামী তাই উল্লেখ করেছেন কার মধ্যে স্থাবর দুই ভেদ
ସପୁଲିଙ୍ଗ
ତେଣୁ ଏ ପ୍ରକାର ଦୁର୍ଲଭ ଯେ କୃଷ୍ଣ ଭକ୍ତ ବୈଷ୍ଣବ ବ୍ରାହ୍ମଣ ଏପର୍ଯ୍ୟନ୍ତ ବ୍ରାହ୍ମଣ ସେ ବୈଷ୍ଣବ ସେ ଏ ପ୍ରଚାର କାର୍ଯ୍ୟ କରିପାରିବେ ନଚେତନ୍ୟମାନେ କରିପାରିବେ ନା ସେଇ ଭଗବାନଙ୍କର ଅତି ପ୍ରିୟ ଏପରି ଭଗବାନ ମଧ୍ୟ ସେମାନଙ୍କୁ ପୂଜାଇ କରନ୍ତି ମାନେ ଯୁଧିଷ୍ଠିର ମହାରାଜ କହୁଛନ୍ତି।